ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖ୍ୟ ଖବର। ନାଗରିକମାନେ ଯେତେବେଳେ ଜୀବନର ଫି ଦିଗେ ସ୍ଥିରତା ହାସଲ କରସନ୍ ସେତେବେଳେ ଦେଶ କେବେବିଲ୍ ପଛକେ ନାଇଁ ଫିରେ, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଇଜେ 2025 ଡିସେମ୍ବର ଶେଷ ତକ୍ ଫି ପରିବାରକେ ପିଇବାର ପାଇଁ ଯୋଗାବାର ଲକ୍ଷ୍ୟ ରଖାଯାଇଛେ, କହିଲେ ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାୟକ। ରାଇଜେ ଜଙ୍ଗଲ ଆର୍ ଜଳ ପ୍ରବାହକେ ବଢ଼ାବାର ଆର୍ ମାଟି କ୍ଷୟ ରୋକବାର ଲାଗି କାର୍ଯ୍ୟକାରୀ ହୋଇଛେ ଗ୍ରୀନ୍ ମହାନଦୀ ମିଶନ। ପ୍ୟାରିସ୍ ଅଲମ୍ପିକ୍ସ ଥି ଆଉ ଗୋଟେ ବ୍ରୋଞ୍ଜ ପଦକ ପାଇଲା ଭାରତ। ଆଉର୍ ଆଇବା 5 ଦିନ ତକ୍ ରାଇଜର ବଡ଼ଭାଗି ଜାଗାନ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କଲା ଅନୁମାନ। ନାଗରିକମାନେ ଯେତେବେଳେ ଜୀବନର ଫି ଦିଗେ ସ୍ଥିରତା ହାସଲ କରସନ୍ ଆଉ ଉତ୍ସାହତି ଭରି ରହେସନ୍ ସେତେବେଳେ ଦେଶ କେବେବିଲ୍ ପଛକେ ନାଇଁ ଫିରିପାରେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଶ୍ରୀ ମୋଦି ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଟି ଭାରତୀୟ ଶିଳ୍ପ ମହାସଂଘ ତରଫ ହୋଇଥିବା ବିକଶିତ ଭାରତ ଅଭିମୁଖେ ଯାତ୍ରା କେନ୍ଦ୍ର ବଜେଟ୍ 2024-25 ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନଟି ଯୋଗଦେଇକରି କହିଛନ୍ ଯେ 2014 ମସିହାନୁ ଆଗ ଦେଶ ଦୁର୍ବଳ 5ଟା ଅର୍ଥନୀତି ତାଲିକାଥି ଥିଲା, ହେଲେ ଏଛନର ସରକାର ଭାରତର ଅର୍ଥନୀତିକେ ନୂଆ ଉଚ୍ଚତାଥି ପହଞ୍ଚାଇଛନ୍। 2013-14 ବଜେଟ୍ଥି 16 ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଇ ବଛର ସେଟାକେ 3 ଗୁଣ ବଢ଼େଇକରି 48 ଲକ୍ଷ କୋଟି ଟଙ୍କା କରାଯାଇଛି। ସମ୍ବଲ ବିନିଯୋଗର ସବୁନୁ ବଡ଼ ମାପକାଠି ପୁଞ୍ଜି ବ୍ୟୟ 2004-90 ହଜାର କୋଟି ଟଙ୍କା ଥିଲା, ଯେନ୍ଟା 2014 ତକ 10 ବଛର ଭିତରେ 2 ଲକ୍ଷ କୋଟିକେ ବଢ଼ାଯାଇଥିଲା। ସେନ୍ତା ଗଲା 10 ବଛର ଭିତରେ ରେଲବାଇ ଆର୍ ରାଜପଥର ବଜେଟ୍ଥି 8 ଗୁଣ ବଢ଼ାଯାଇଛି। ସିଆଡ଼େ କୃଷି ବଜେଟ୍ଥି 4 ଆଉ ପ୍ରତିରକ୍ଷା ବଜେଟ୍ଥି 2 ଗୁଣ ବଢ଼ିଛେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନର ଆଜି 7 ନମ୍ବର ଦିନେ ଗୃହ କାର୍ଯ୍ୟ ଶୃଙ୍ଖଳିତ ଆଉ ସ୍ୱାଭାବିକ ଭାବେ ଚାଲିଛି। ପହିଲା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଶୂନ୍ୟକାଳ ଆଉ ଗୁରୁତ୍ୱପୂର୍ଣ୍ଣ ମୁଲତବୀ ପ୍ରସ୍ତାବ ଉପରେ ଗୃହନ ସରଗରମ ଆଲୋଚନା ହୋଇଛି। ରାଇଜେ 2025 ଡିସେମ୍ବର ମାସ ଶେଷ ତକ୍ ଫି ପରିବାରକେ ପିଇବାର ପାଇଁ ସୁବିଧା ପହଞ୍ଚାବାର ଲାଗି ଲକ୍ଷ୍ୟ ରଖାଯାଇଛେ ବୋଲି ପଞ୍ଚାୟତିରାଜ ଆର୍ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ବିଧାନସଭାର ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କର ମୂଳ ପ୍ରଶ୍ନ ଆଉ ସଦସ୍ୟ ତାରାପ୍ରସାଦ ବାହିନୀପତି, ସାରଦା ପ୍ରଧାନ, ଦୁର୍ଗା ପ୍ରସନ୍ନ ନାୟକ, ଭାସ୍କର ମଢ଼େଇ, ଦାସରଥୀ ଗମାଙ୍ଗ, ଲକ୍ଷ୍ମଣ ବାଗ, ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖଙ୍କର ଆର୍ କେତେଟା ପ୍ରଶ୍ନର ଉତ୍ତର ଦେଇକରି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ ଯେ ଭିନ୍ ଭିନ୍ କେନ୍ଦ୍ରୀୟ ଯୋଜନାର ଆଧାର ନ ଚୁକ୍ତିନାମା ସମ୍ପାଦନ କରବାର୍ଥି ଡେରି ହେବାନୁ କେତେଟା ପାନୀୟ ଜଳ ପ୍ରକଳ୍ପ ତିଆରା କାମ ପୂରା ହେବାର୍ଥି ଡେରି ହୋଇଛେ, ହେଲେ ଜଲ୍ଦି ପ୍ରକଳ୍ପ କାମ ଶେଷ କରବାର୍କେ ସବୁ ପଦକ୍ଷେପ ନିଆଯାଇଛେ। ଏହି ପ୍ରଶ୍ନ ଉପରେ ଗୃହନ ଆଲୋଚନା ଚାଲିଥିବା ବେଳେ ବାଚସ୍ପତି ସୁରମା ପାଢ଼ୀ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମର ନିୟମିତ ତଦାରଖ କରବାର ସହିତ ପିଇବାର ପାଇଁ ଇଲାକା ସୁନିଶ୍ଚିତ କରବାର ଲାଗି ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର ଜଙ୍ଗଲ ବୃଦ୍ଧି, ମୃତ୍ତିକା ଆଦ୍ରତା ଆଉ ନଦୀର ପାଏନ ପ୍ରବାହ ବଢ଼ାବାର, ମୃତ୍ତିକା କ୍ଷୟ ରୋକବାର ଲାଗି ଗ୍ରୀନ୍ ମହାନଦୀ ମିଶନ କାର୍ଯ୍ୟକାରୀ କରିଛନ୍ ବୋଲି ଜଙ୍ଗଲ ଆର୍ ପରିବେଶ ଆର୍ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍। ବିଧାନସଭାର ବିଧାୟକ ପବିତ୍ର ସାଉଟାଙ୍କର ଗୋଟିଏ ଲିଖିତ ପ୍ରଶ୍ନର ଉତ୍ତର ଥି ମନ୍ତ୍ରୀ ଶ୍ରୀ ସିଂ ଖୁଣ୍ଟିଆ କହିଛନ୍ ଯେ ଏହି ଯୋଜନାଥି ମହାନଦୀ, ବ୍ରାହ୍ମଣୀ, ବଂଶଧାରା, ବୈତରଣୀ ଆର୍ ଋଷିକୁଲ୍ୟା ନଦୀ ସହିତ ଇବ୍ ତେଲର ଦୁହି ପାଖେ ବନୀକରଣ କରାଯାଇଛି। ରାଇଜେ ବାତ୍ୟା ବନ୍ୟା ଆର୍ ସମୁଦ୍ର କୁଲ ଖାଉଥିବାର ବିପଦନୁ ରକ୍ଷା କରବାର ଲାଗି ଗଲା 3 ବଛର ଭିତରେ 1234 ହେକ୍ଟର ଲୁଣା ଜଙ୍ଗଲ ଆର୍ 226 ହେକ୍ଟର ଝାଉଁ ଜଙ୍ଗଲ ସୃଷ୍ଟି କରାଯାଇଛି ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍। ରାଜ୍ୟ ସରକାରଙ୍କର ତରଫୁ ନିରୀକ୍ଷଣ ଆଉ ଚଢ଼ଉ ଜରିଏ ଗଲା 5 ବଛରେ 283 ଜଣ ଶିଶୁ ଶ୍ରମିକଙ୍କୁ ଚିହ୍ନଟ କରିକରି ଉଦ୍ଧାର କରାଯାଇଛି ବୋଲି ଶ୍ରମ ଆଉ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍। ବିଧାନସଭାର ବିଧାୟକ ହିମାଂଶୁ ଶେଖର ସାହୁଙ୍କର ଗୋଟିଏ ଲିଖିତ ପ୍ରଶ୍ନର ଉତ୍ତର ଦେଇକରି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ ଯେ ଇତାର ସହିତ 159ଟା ସଂସ୍ଥାର ବିରୋଧନ ଭିନ୍ ଭିନ୍ ଅଦାଲତନ ମକଦ୍ଦମା ଦାୟର କରାଯାଇଛି। ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନଥି 27ଟା ରାଜ୍ୟ ଉତ୍ପାଦନ ବାବଦ ପ୍ରୋତ୍ସାହନ ଟଙ୍କାର ସୁଫଲ ପାଇଛନ୍ ବୋଲି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍। ଆଜି ଲୋକସଭାର ଏହି ବାବଦେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ଶ୍ରୀ ଗୋଏଲ କହିଛନ୍ ଯେ ଏଚ୍ଏନ୍ଏସି ପ୍ରସ୍ତୁତି 65% ଉତ୍ପାଦ ଭାରତନ ପ୍ରସ୍ତୁତ କରାଯାଉଛି। ଏହି ଯୋଜନା ଅଧୀନଥି ଦିଆଯାଉଥିବା ସବ୍ସିଡି ଲାଗି ଏହି ସଫଳତା ମିଳିଛି ବୋଲି ସେ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପ୍ୟାରିସ୍ ଅଲିମ୍ପିକ୍ସ ଆଜ ମନୁ ଭାକର ଏୟାର ପିସ୍ତଲ ମିକ୍ସ ଖେଲ୍ଥି ଆଉ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛନ୍। ଭାରତୀୟ ସୁଟର ମନୁ ଭାକର ଆଉ ସରବଜୋତ ସିଂ ଇ ପଦକ ପାଇଛନ୍। ଅଲିମ୍ପିକ୍ସ ଖେଲ୍ଥି ଦୁଇଟା ପଦକ ଜିତ୍ବାର୍ଥି ମନୁ ଭାକର ପହିଲା ଭାରତୀୟ ମହିଳା ହୋଇଛନ୍। ସେ ପ୍ୟାରିସ୍ ଅଲିମ୍ପିକ୍ସ ଦକ୍ଷିଣ କୋରିଆକେ 16-10 ହରେଇକରି 10 ମିଟର ପିସ୍ତଲ ମିଶ୍ରିତ ଟିମ୍ ଇଭେଣ୍ଟଥି ସରବଜୋତ ସିଂଙ୍କ ସହିତ ବ୍ରୋଞ୍ଜ ପଦକ ଜିତିଛନ୍। ସେ ଇତାର ଆଗନୁ ପ୍ୟାରିସ୍ ଅଲିମ୍ପିକ୍ସ ମହିଳାଙ୍କର 10 ମିଟର ଏୟାର ପିସ୍ତଲ ଇଭେଣ୍ଟଥି ବ୍ରୋଞ୍ଜ ପଦକ ଜିତିଥିଲେ। ମନୁ ଭାକରଙ୍କର ଆଗନୁ ନାର୍ମନ୍ ପ୍ରିଚର୍ଡ 1900 ଅଲିମ୍ପିକ୍ସ ଖେଲ୍ଥି ଆଥ୍ଲେଟିକ୍ସ ଦୁଇଟା ରୂପାର ପଦକ ଜିତିଥିଲେ। ହେଲେ ସେତେବେଳେ ଭାରତ ବ୍ରିଟିଶ ଶାସନର ଅଧୀନ ଥିଲା। ମନୁ ଅଲିମ୍ପିକ୍ସ ଖେଲ୍ଥି ଦୁଇଟା ପଦକ ଜିତ୍ପାର୍ଥି ସ୍ୱାଧୀନ ଭାରତର ପହିଲା ମହିଳା ଏଥଲେଟ୍ ହୋଇଛନ୍। ପ୍ରିଚର୍ଡଙ୍କର ଉତ୍ତରୁ କେନ୍ସି ଭାରତୀୟ ଏଥଲେଟ୍ ଗୋଟିଏ ଅଲିମ୍ପିକ୍ସ ଦୁଇଟା ପଦକ ନାଇଁ ଜିତି। ପ୍ୟାରିସ୍ ଅଲିମ୍ପିକ୍ସର 10 ମିଟର ଏୟାର ପିସ୍ତଲ ମିଶ୍ରିତ ଟିମ୍ ଇଭେଣ୍ଟଥି ମନୁ ଭାକର ଆଉ ସରବଜୋତ ସିଂଙ୍କୁ ବ୍ରୋଞ୍ଜ ପଦକ ଜିତିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍। ନିଟ୍ ୟୁଜି 2024 ପହିଲା ଖେପର କାଉନ୍ସେଲିଂ ଆଇବା ମାସ 14 ମୁଲ ହେବା। ରାଜ୍ୟସଭାତି ଆଜି ଏ ବାବଦେ କେତେଟା ପ୍ରଶ୍ନର ଉତ୍ତର ଦେଇକରି ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କାଉନ୍ସେଲିଂ 4 ଖେପ୍ତି ହେବା। ଆଇବା ମାସ ପହିଲା ହପ୍ତାହ ଏଥିଲାଗି ପଞ୍ଜିକରଣ ମୁଲ ହେବା। ମନ୍ତ୍ରୀ କହିଛନ୍ତି ଯେ 23 ତକ୍ ପହିଲା ଖେପ୍ର କାଉନ୍ସେଲିଂ ଶେଷ ହେବା। ସିଆଡ଼େ ମେଡିକାଲ କାଉନ୍ସେଲିଂ କମିଟି ଏମ୍ସିସି ଦେଇଥିବାର ସୂଚନା ଅନୁସାରେ mcc.nic.in ମିଳିପାରୁଛି। ରାଜ୍ୟ ଗଲା 7 ହେଲା ଚାଲିଥିବାର ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମ ଗଲାକାଲି ଉଦ୍ଯାପିତ ହୋଇଛି। ଶିକ୍ଷା ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ ରାଜ୍ୟର ସରକାରୀ ଆର୍ ସରକାରୀ ଅନୁଦାନ ପାଉଥିବାର ସ୍କୁଲ୍ ନ ଏହି ହପ୍ତା ପାଳନ କରାଯାଇଥିଲା। ଗଲାକାଲି ଶେଷ ଦିନେ ଗୋଷ୍ଠୀ ସମ୍ପୃକ୍ତି ଦିବସ ପାଳନ କରାଯାଇଥିଲା। ଜାତୀୟ ଶିକ୍ଷାନୀତି 2020ର ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଏଥି ଠାନ୍ ପାଇଥିଲା। ରାଇଜେ ନାବାଲକମାନଙ୍କର ଗାଡ଼ି ଚାଲନାକେ ରୁକବାର ଲାଗି ରାଜ୍ୟ ପରିବହନ ପ୍ରାଧିକରଣ ଏସ୍ଟିଏ ତରଫ ସ୍ୱତନ୍ତ୍ର ଅଭିଯାନ ମୁଲ ହୋଇଛି। ଅଭିଯାନର ପହିଲା ଦିନ 153 ଚାଲାଣ କଟିକରି 60 ଗାଡ଼ିକେ ଜବତ କରାଯାଇଛି। ନିୟମ ଅନୁସାରେ ନାବାଲକ ଆର୍ ନାବାଲିକା ଗାଡ଼ି ଚଲାଉଥିବାର ଅଭିଭାବକ କି ଗାଡ଼ି ମାଲିକଙ୍କର ବିରୋଧରେ 25,000 ତକ ଜରିମାନା ବ୍ୟବସ୍ଥା ରହିଛି। ଏନ୍ତାକି କେତେ କ୍ଷେତ୍ର 3 ତକ ଜେଲ୍ ବ୍ୟବସ୍ଥା ଭିଲ୍ ରହିଛି। ଗାଡ଼ିକେ ଜବତ କରବାର ଭିଲ୍ ନିୟମ ରହିଛି। ଏହି ଅଭିଯାନ ଆଗକେ ଜାରି ରହିବା ବୋଲି ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁର କହିଛନ୍। କେନ୍ଦୁଝର ଜିଲ୍ଲା ସୋସୋ ଥାନା ଆତୁରିକଣା ଗାଁ ନ ଗୋଟିଏ ବନ୍ଧେ ବୁଡ଼ିକରି 3 ଛୁଆଙ୍କର ଜୀବନ ଯାଇଛି। ଆଙ୍ଗନବାଡ଼ି କେନ୍ଦ୍ର ପାଖେ ଖେଲୁଥିବାର ଏହି ପିଲାମାନେ ବନ୍ଦକେ ଧୁଆଧୁଇ ହେଲାବେଳେ ବୁଡ଼ି ଯାଇଥିଲେ। ସେ ଇଲାକାର ଲୋକମାନେ ସେମାନଙ୍କୁ ଉଦ୍ଧାର କରିକରି ଅଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକେ ଚିକିତ୍ସା ଲାଗି ନେଇଥିଲେ। ସେନ ସେମାନଙ୍କୁ ମୃତ ଘୋଷଣା କରାଯାଇଛି। ହେଲେ ଏହି ବାବଦେ ଅତକା ତଦନ୍ତ ଜାରି ରହିଛି। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ଉମ୍ବେଲ ପଞ୍ଚାୟତର ମେଡିପୁଟ ଗାଁ ହଇଜାତି ଆକ୍ରାନ୍ତ ହୋଇକରି 9 ଚିକିିିତ ହେଉଛନ୍। ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆର୍ ବନମାଲିପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନ ସେମାନଙ୍କର ଚିକିତ୍ସା କରାଯାଇଛି। ଚିକିତ୍ସା ଚାଲୁଥିବା ବେଳେ ଗଲାକାଲି ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି। ହୀରାକୁଦ ଜଲଭଣ୍ଡାରର ଜଳସ୍ତର ଆଜି ଉପରବେଳା 6 6.13.29 ଫୁଟ ରହିଛି। ଇସମିଆଥି ଫି ସେକେଣ୍ଡ ଥି ଜଲଭଣ୍ଡାରକେ 1,74,022 ଘନଫୁଟ ପାଇନ ଆସୁଛି। ଜଲଭଣ୍ଡାରନୁ 20 ଗେଟ୍ ପାୱାର ଚ୍ୟାନେଲ ଆର୍ କେନାଲ ଜରିଏ ଫି ସେକେଣ୍ଡ ଥି 3,42,546 ଘନଫୁଟ ପାଇନ ଛଡ଼ାଯାଉଛି। ଗଲା ରବିବାର ଦିନୁ ହୀରାକୁଦ ଜଲଭଣ୍ଡାରନୁ 20 ସ୍ଲୁଇସ୍ ଗେଟ୍ ଦେଇକରି ଏ ବଛରର ବଏଡ୍ ପାଇନ ଛଡ଼ାଯାଉଛି। ରାଜ୍ୟ ମୌସୁମୀ ସକ୍ରିୟ ରହିଛି। ଆଇବା 5 ତକ୍ ବଡ଼ଭାଗି ଜାଗାନ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି। ଆଇବା 24 ଭିତରେ ଜୋର ବର୍ଷା ନେଇକରି 19 ଜିଲ୍ଲାକେ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏସବୁ ଜିଲ୍ଲା ହେଉଛି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ଅନୁଗୁଳ, ଦେବଗଡ଼ ଆର୍ ସୁନ୍ଦରଗଡ଼। ଏହି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟା ଜାଗା ନ 11 ତକ୍ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ନାଗରିକମାନେ ଯେତେବେଳେ ଜୀବନର ଫି ଦିଗେ ସ୍ଥିରତା ହାସଲ କରସନ୍ ସେତେବେଳେ ଦେଶ କେଭେ ବିଲ୍ ପଛକେ ନାଇଁ ଫିରେ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଇଜେ 2025 ଡିସେମ୍ବର ଶେଷ ତକ୍ ଫି ପରିବାରକେ ପିଇବାର ପାଇଁ ଯୋଗାବାର ଲକ୍ଷ୍ୟ ରଖାଯାଇଛି କହିଲେ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାୟକ। ରାଇଜେ ଜଙ୍ଗଲ ଆଉ ଜଳ ପ୍ରବାହକେ ବଢ଼ାବାର ଆର୍ ମାଟି କ୍ଷୟ ରୋକବାର ଲାଗି କାର୍ଯ୍ୟକାରୀ ହୋଇଛେ ଗ୍ରୀନ୍ ମହାନଦୀ ମିଶନ। ପ୍ୟାରିସ୍ ଅଲିମ୍ପିକ୍ସ ଆଉ ଗୋଟିଏ ବ୍ରୋଞ୍ଜ ପଦକ ପାଇଲା ଭାରତ। ଆଉ ଆଇବା 5 ତକ୍ ରାଇଜର ବଡ଼ଭାଗି ଜାଗାନ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କଲା ଅନୁମାନ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।